ହ୍ୟାଲୋ, ମୁଁ ପୁଷ୍ପଲତା ପଲ୍ଲୀ ତାରିଣୀ ବସ୍ତିରୁ କହୁଛି, 63 ନମ୍ବର ୱାର୍ଡ। ଆମର ପାଣି ଏଠି ଅସୁବିଧା ହେଉଛି, ଆସୁଛି ତ ମାତ୍ର 15 ମିନିଟ୍ରେ ବନ୍ଦ ହେଇଯାଉଛି। ତାପରେ ଆମର ରୋଡ ବିଲକୁଲ ଠିକ ନାହିଁ, ପାଣିଟା ଅଧିକ ସମୟ ଆସିଲେ ଆମର ଯେ ସୁବିଧା ହୁଅନ୍ତା।